ମୋ ନାଁ ବନିତା ଦିଗାଲ, ମୁଁ 21 ନମ୍ବର ୱାର୍ଡରେ ରହୁଛି। ଆଜି ଆମର ଡିଜିବୁଲର ବୋର୍ଡ ସାଇନ୍ ବୋର୍ଡ ଲାଗିଛି, ଆଉ ଯୋଉ ଭିନ୍ନକ୍ଷମ ଲୋକମାନେ ଯେମିତି ସେମାନେ ଅଳିଆ ଅଳିଆ ଉଠେଇ ପାରୁନଥିଲେ, ଆଉ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଜି ଗୋଟେ ପ୍ରୋଗ୍ରାମ ହେଇଥିଲା ଆମର, ଆଉ ସିଫାର ତରଫରୁ ଆମର ସମସ୍ତେ ଷ୍ଟାଫ ଏଇଠି ଥିଲେ, ଆଉ ତାଙ୍କ ଘରେ ଘରେ ସାଇନ୍ ବୋର୍ଡ ଲାଗିଛି, ଆଉ ଯେତେବେଳେ ଗାଡି ଆସିବ ତାଙ୍କ ଘରକୁ ଯାଇକି ତାଙ୍କଠୁ ଅଳିଆ ଉଠେଇକି ଆଣିବ ତାଙ୍କର, କେମିତି ଆଉ ଭବିଷ୍ୟତରେ କୌଣସି ପ୍ରୋବ୍ଲେମ ହବ ନାହିଁ। ଓଦା ଅଳିଆ ଶୁଖିଲା ଅଳିଆ ସେମାନେ ନେଇକି ଯିବେ।
ଧନ୍ୟବାଦ ମ୍ୟାଡମ।